ଓମ୍ ଶାନ୍ତି 11/3/2025 ର ସାକାର ମହାବାକ୍ୟ ବାବା କହିଲେ ମିଠେ ବଚେ ବାବା ତୁମମାନଙ୍କୁ ସୁଖ ଶାନ୍ତିର ଦୁନିଆକୁ ନେଇଯିବା ପାଇଁ ଆସିଛନ୍ତି। ଶାନ୍ତି କେବଳ ଶାନ୍ତିଧାମ ଏବଂ ସୁଖଧାମରେ ହିଁ ଅଛି। ପ୍ରଶ୍ନ, ଏହି ଯୁଦ୍ଧ କ୍ଷେତ୍ରରେ ମାୟା ପ୍ରଥମେ କେଉଁ କଥା ଉପରେ ପ୍ରହାର କରୁଛି? ଉତ୍ତର, ନିଶ୍ଚୟ ଉପରେ। ପୁରୁଷାର୍ଥ କରୁ କରୁ ମାୟା ପ୍ରଥମେ ନିଶ୍ଚୟକୁ ଭାଙ୍ଗି ଦେଉଛି, ସେଥିପାଇଁ ପିଲାମାନେ ହାରିଯାଉଛନ୍ତି। ଯଦି ପକ୍କା ନିଶ୍ଚୟ ରହିବ ଯେ ବାବା ଯିଏ ସମସ୍ତଙ୍କର ଦୁଃଖ ହରଣ କରି ସୁଖ ଦେଉଛନ୍ତି, ସେ ହିଁ ଆମକୁ ଶ୍ରୀମତ ଦେଉଛନ୍ତି ଏବଂ ସୃଷ୍ଟିର ଆଦି ମଧ୍ୟ ଅନ୍ତର ଜ୍ଞାନ ଶୁଣାଉଛନ୍ତି, ତେବେ ମାୟାଠାରୁ କେବେ ବି ପରାଜିତ ହୋଇପାରିବେ ନାହିଁ। ଗୀତ, ଇସ୍ ପାପ କି ଦୁନିଆ ସେ। ଓମ୍ ଶାନ୍ତି। କାହା ପାଇଁ କହୁଛନ୍ତି? କେଉଁ ଆଡ଼େ ନେଇଚାଲ, କେମିତି ନେଇଚାଲ, ଏହା ଦୁନିଆରେ କେହି ବି ଜାଣିନାହିଁ। ତୁମେ ବ୍ରାହ୍ମଣ କୁଳଭୂଷଣ ପିଲାମାନେ ପୁରୁଷାର୍ଥର କ୍ରମା ଅନୁସାରେ ଜାଣିଛ। ତୁମେ ଜାଣିଛ ଏହାଙ୍କ ଭିତରେ ଯିଏ ପ୍ରବେଶ କରି ଆମକୁ ତାଙ୍କ ନିଜର ଏବଂ ରଚନାର ଆଦି ମଧ୍ୟ ଅନ୍ତର ଜ୍ଞାନ ଶୁଣାଉଛନ୍ତି, ସେ ସମସ୍ତଙ୍କର ଦୁଃଖ ହରଣ କରି ସମସ୍ତଙ୍କୁ ସୁଖଦାୟୀ କରୁଛନ୍ତି। ଏହା କିଛି ନୂଆ କଥା ନୁହେଁ। ବାବା କଳ୍ପ କଳ୍ପ ଆସନ୍ତି ଏବଂ ସମସ୍ତଙ୍କୁ ଶ୍ରୀମତ ଦିଅନ୍ତି। ପିଲାମାନେ ଜାଣନ୍ତି ଯେ ବାବା ମଧ୍ୟ ସେହି ଅଟନ୍ତି, ଆମେ ମଧ୍ୟ ସେହି କଳ୍ପ ପୂର୍ବର ତାଙ୍କର ସନ୍ତାନ ଅଟୁ। ତୁମମାନଙ୍କୁ ଏହି ନିଶ୍ଚୟ ହେବା ଦରକାର। ବାବା କହୁଛନ୍ତି, ମୁଁ ପିଲାମାନଙ୍କୁ ସୁଖଧାମ ଶାନ୍ତିଧାମକୁ ନେଇଯିବା ପାଇଁ ଆସିଛି, କିନ୍ତୁ ମାୟା ନିଶ୍ଚୟ କରାଇ ଦେଉ ନାହିଁ, ସୁଖଧାମକୁ ଯାଉ ଯାଉ ପୁଣି ହରାଇ ଦେଉଛି। ଏହା ଯୁଦ୍ଧ କ୍ଷେତ୍ର ଅଟେ ନା? ଦୁନିଆରେ ହେଲା ବାହୁବଳର ଯୁଦ୍ଧ, ଏହା ହେଲା ଯୋଗବଳର ଯୁଦ୍ଧ। ଯୋଗବଳ ବହୁତ ନାମୀଗ୍ରାମୀ, ସେଥିପାଇଁ ସମସ୍ତେ ଯୋଗ ଯୋଗ କହି ଚାଲିଛନ୍ତି। ତୁମେ ଏହି ଯୋଗକୁ କଳ୍ପରେ ଥରେ ହିଁ ଶିଖୁଛ, ବାକି ଦୁନିଆରେ ତ ଅନେକ ପ୍ରକାରର ହଠଯୋଗ ଇତ୍ୟାଦି ଶିଖାଉଛନ୍ତି। ଏହା ସେମାନଙ୍କୁ ଜଣାନାହିଁ ଯେ ବାବା କେମିତି ଆସି ଯୋଗ ଶିଖାଉଛନ୍ତି। ସେମାନେ ତ ପ୍ରାଚୀନ ରାଜଯୋଗ ଶିଖାଇ ପାରିବେ ନାହିଁ। ତୁମେ ପିଲାମାନେ ଭଲ ଭାବରେ ଜାଣିଛ ଯେ ଇଏ ସେହି ବାବା ଯିଏ ରାଜଯୋଗ ଶିଖାଉଛନ୍ତି, ଯାହାଙ୍କୁ ସମସ୍ତେ ମନେ ପକାଉଛନ୍ତି, ହେ ପତିତ ପାବନ ଆସ, ଏପରି ସ୍ଥାନକୁ ନେଇଚାଲ ଯେଉଁଠି ଶାନ୍ତି ଥିବ। କିନ୍ତୁ ଶାନ୍ତି ଅଛି କେବଳ ଶାନ୍ତିଧାମ ସୁଖଧାମରେ। ଦୁଃଖଧାମରେ ଶାନ୍ତି କେଉଁଠୁ ଆସିଲା? ଶାନ୍ତି ନାହିଁ ବୋଲି ତ ଡ୍ରାମା ଅନୁସାରେ ବାବା ଶାନ୍ତିଧାମକୁ ନେଇଯିବା ପାଇଁ ଆସୁଛନ୍ତି। ଏହା ହେଲା ଦୁଃଖଧାମ। ଏଠାରେ ଦୁଃଖ ହିଁ ଦୁଃଖ, ଦୁଃଖର ପାହାଡ଼ ଖସିବାକୁ ଯାଉଛି। ଯେତେ ବି ବଡ଼ ଧନବାନ ହୁଅନ୍ତୁ ବା କିଛି ବି ହୁଅନ୍ତୁ, କିଛି ନା କିଛି ଦୁଃଖ ତ ଲାଗି ରହିଛି। ତୁମେ ପିଲାମାନେ ଜାଣିଛ ଯେ ଆମେ ମିଠା ବାବାଙ୍କ ସାଥିରେ ବସିଛୁ, ଯେଉଁ ବାବା ଏବେ ଆସିଛନ୍ତି। ଡ୍ରାମାର ରହସ୍ୟକୁ ମଧ୍ୟ ଏବେ ତୁମେ ହିଁ ଜାଣୁଛ। ବାବା ଏବେ ଆସିଛନ୍ତି, ଆମକୁ ସାଥିରେ ନେଇଯିବେ। ବାବା ଆମ ଆତ୍ମାମାନଙ୍କୁ କହୁଛନ୍ତି, କାରଣ ସେ ଆମ ଆତ୍ମାମାନଙ୍କର ବାବା ଅଟନ୍ତି ନା। ଯାହାଙ୍କ ପାଇଁ ଗାୟନ ରହିଛି, ଆତ୍ମା ପରମାତ୍ମା ଅଲଗ ରହେ ବହୁକାଳ, ଶାନ୍ତିଧାମରେ ସବୁ ଆତ୍ମାମାନେ ସାଥିରେ ରୁହନ୍ତି। ଏବେ ବାବା ତ ଆସିଛନ୍ତି, ବାକି ଯେଉଁ କେତେକ ଆତ୍ମା ରହିଛନ୍ତି ସେମାନେ ମଧ୍ୟ ଉପରୁ ତଳକୁ ଆସିବାରେ ଲାଗିଛନ୍ତି। ଏଠାରେ ବାବା ତୁମକୁ କେତେ କଥା ବୁଝାଉଛନ୍ତି, ଘରକୁ ଯାଇ ତୁମେ ସେସବୁ କଥା ଭୁଲି ଯାଉଛ। କଥା ତ ବହୁତ ସହଜ। ଏବେ ବାବା ଯିଏ କି ସମସ୍ତଙ୍କର ସୁଖଦାତା ଶାନ୍ତିଦାତା ଅଟନ୍ତି, ସେ ନିଜେ ପିଲାମାନଙ୍କୁ ବସି ବୁଝାଉଛନ୍ତି। ତୁମେ କେତେ ଅଳ୍ପ ସଂଖ୍ୟକ ଆତ୍ମା ଅଛ, ପୁଣି ଧୀରେ ଧୀରେ ବୃଦ୍ଧିକୁ ପ୍ରାପ୍ତ କରୁଛ। ବାବାଙ୍କ ସାଥିରେ ତୁମର ଗୁପ୍ତ ସ୍ନେହ ରହିଛି, କେଉଁଠି ବି ଥାଅ ତୁମ ବୁଦ୍ଧିରେ ରହିବ। ବାବା ମଧୁବନରେ ବସିଛନ୍ତି। ବାବା କହୁଛନ୍ତି, ମୋତେ ସେଠାରେ ଅର୍ଥାତ୍ ପରମଧାମରେ ମନେ ପକାଅ, ତୁମର ମଧ୍ୟ ନିବାସ ସ୍ଥାନ ପରମଧାମ ଅଟେ। ତେବେ ନିଶ୍ଚୟ ବାବା ମନେ ପଡ଼ିବେ, ଯାହାଙ୍କୁ କହନ୍ତି ତୁମେ ମାତା ପିତା, ସେ ନିଶ୍ଚିତ ଭାବରେ ଏବେ ତୁମମାନଙ୍କ ପାଖକୁ ଆସିଛନ୍ତି। ବାବା କହୁଛନ୍ତି, ମୁଁ ତୁମକୁ ନେଇଯିବାକୁ ଆସିଛି। ରାବଣ ତୁମକୁ ପତିତ ତମ ପ୍ରଧାନ କରିଦେଇଛି, ଏବେ ସତପ୍ରଧାନ ପବିତ୍ର ହେବାକୁ ପଡ଼ିବ। ପତିତ କିପରି ଘରକୁ ଯାଇପାରିବେ? ପବିତ୍ର ତ ନିଶ୍ଚୟ ହେବାକୁ ପଡ଼ିବ। ଏବେ ଜଣେ ବି ମନୁଷ୍ୟ ସତପ୍ରଧାନ ନୁହନ୍ତି, ଏହା ହେଲା ତମ ପ୍ରଧାନ ଦୁନିଆ। ଏହା ମନୁଷ୍ୟମାନଙ୍କର ହିଁ କଥା, ମନୁଷ୍ୟଙ୍କ ପାଇଁ ହିଁ ସତପ୍ରଧାନ ସତ ରଜ ତମର ରହସ୍ୟ ବୁଝାଯାଉଛି। ବାବା ପିଲାମାନଙ୍କୁ ହିଁ ବୁଝାଉଛନ୍ତି, ଏହା ତ ବହୁତ ସହଜ। ତୁମେ ଆତ୍ମାମାନେ ନିଜ ଘରେ ଥିଲ, ସେଠାରେ ତ ସବୁ ପବିତ୍ର ଆତ୍ମାମାନେ ରୁହନ୍ତି, ଅପବିତ୍ର ତ ରହିପାରିବେ ନାହିଁ। ତାର ନାମ ହିଁ ହେଲା ମୁକ୍ତିଧାମ। ଏବେ ବାବା ତୁମକୁ ପବିତ୍ର କରି ଘରକୁ ପଠାଇ ଦେଉଛନ୍ତି, ପୁଣି ତୁମେ ପାଠ ବଜାଇବା ପାଇଁ ସୁଖଧାମକୁ ଆସୁଛ। ସତ ରଜ ତମରେ ତୁମେ ହିଁ ଆସୁଛ। ଡାକୁଛନ୍ତି ମଧ୍ୟ ବାବା, ଆମକୁ ସେଠାକୁ ନେଇଚାଲ ଯେଉଁଠି ଶାନ୍ତି ଅଛି। ସାଧୁସନ୍ତ ଆଦି କାହାକୁ ବି ଜଣା ନାହିଁ ଯେ ଶାନ୍ତି କେଉଁଠି ମିଳିପାରିବ। ଏବେ ତୁମେ ଜାଣିଛ ସୁଖ ଶାନ୍ତି ଆମକୁ କେଉଁଠି ମିଳିବ। ବାବା ଏବେ ଆମକୁ ଏକୋଇଶ ଜନ୍ମର ସୁଖ ଦେବା ପାଇଁ ଆସିଛନ୍ତି। ବାକି ଯେଉଁ ଆତ୍ମାମାନେ ପଛରେ ଆସୁଛନ୍ତି, ସେମାନଙ୍କୁ ମୁକ୍ତି ଦେବା ପାଇଁ ଆସିଛନ୍ତି। ଡେରିରେ ଯିଏ ଆସୁଛନ୍ତି ସେମାନଙ୍କର ପାଠ ବହୁତ ଅଳ୍ପ, ତୁମର ପାଠ ସବୁଠାରୁ ଦୀର୍ଘ। ତୁମେ ଜାଣିଛ ଆମେ 84 ଜନ୍ମର ଅଭିନୟ କରି ଏବେ ପୁରା କଲେ, ଏବେ ଚକ୍ର ଶେଷ ହେଉଛି। ସାରା ପୁରୁଣା ବୃକ୍ଷ ଏବେ ବିନାଶ ହେବ। ଏବେ ତୁମର ହିଁ ଏହି ଗୁପ୍ତ ଗଭର୍ଣ୍ଣମେଣ୍ଟ ଅର୍ଥାତ୍ ଦୈବୀ ବୃକ୍ଷର କଲମୀ ଲଗାଉଛନ୍ତି। ସେମାନେ ତ ଜଙ୍ଗଲରେ ବୃକ୍ଷର କଲମୀ ଲଗାଇ ଚାଲିଛନ୍ତି, ଏଠାରେ ବାବା କଣ୍ଟକୁ ପରିବର୍ତ୍ତନ କରି ଦୈବୀ ଫୁଲର ଗଛ ଲଗାଉଛନ୍ତି। ତାହା ମଧ୍ୟ ଗଭର୍ଣ୍ଣମେଣ୍ଟ, ଏହା ମଧ୍ୟ ଗୁପ୍ତ ଗଭର୍ଣ୍ଣମେଣ୍ଟ। ସେ କ'ଣ କରୁଛନ୍ତି ଏବଂ ଇଏ କ'ଣ କରୁଛନ୍ତି, ଉଭୟଙ୍କ ମଧ୍ୟରେ ପାର୍ଥକ୍ୟ ଦେଖ କେତେ। ସେମାନେ ତ କିଛି ବୁଝିନାହାନ୍ତି, ବୃକ୍ଷର କଲମୀ ଲଗାଉଛନ୍ତି। ସେହି ଜଙ୍ଗଲୀ ଗଛ ତ ଅନେକ ପ୍ରକାରର ଅଛି, କିଏ କେଉଁ ପ୍ରକାରର, କିଏ କେଉଁ ପ୍ରକାରର ଚାରା ଲଗାଉଛନ୍ତି। ଏବେ ବାବା ପିଲାମାନଙ୍କୁ ପୁଣି ଦେବତା କରୁଛନ୍ତି। ତୁମେ ସତପ୍ରଧାନ ଦେବତା ଥିଲ, ପୁଣି 84 ଜନ୍ମର ଚକ୍ର ଲଗାଇ ତମ ପ୍ରଧାନ ହୋଇଯାଇଛ। କେହି ସଦାକାଳ ପାଇଁ ସତପ୍ରଧାନ ରହିବା ସମ୍ଭବ ନୁହେଁ, ପ୍ରତ୍ୟେକ ଜିନିଷ ନୂଆରୁ ପୁରୁଣା ହୁଏ। ତୁମେ 24 କ୍ୟାରେଟ୍ ସୁନା ଥିଲ, ବର୍ତ୍ତମାନ 9 କ୍ୟାରେଟ୍ ସୁନାର ଗହଣା ହୋଇଯାଇଛ, ପୁଣି 24 କ୍ୟାରେଟ୍ ହେବାକୁ ପଡ଼ିବ। ଆତ୍ମା ସବୁ ଏହିପରି ହୋଇଯାଇଛନ୍ତି ନା, ଯେପରି ସୁନା ସେହିପରି ଗହଣା ହୁଏ। ଏବେ ସମସ୍ତ ଆତ୍ମା କଳା ଶ୍ୟାମଳ ଅର୍ଥାତ୍ ପତିତ ହୋଇଯାଇଛନ୍ତି। ଇଜ୍ଜତ ରଖିବା ପାଇଁ କଳା ଅକ୍ଷର ନ କହି ଶ୍ୟାମଳ କହୁଛନ୍ତି। ଆତ୍ମା ସତପ୍ରଧାନ ପବିତ୍ର ଥିଲା, ପୁଣି କେତେ ଖାଦ୍ୟ ପଡ଼ିଯାଇଛି, ଏବେ ପୁଣି ପବିତ୍ର ହେବା ପାଇଁ ବାବା ଯୁକ୍ତି ମଧ୍ୟ ବତାଉଛନ୍ତି। ଏହା ହେଲା ଯୋଗ ଅଗ୍ନି, ଏଥିରେ ହିଁ ତୁମର ଖାଦ୍ୟ ବାହାରିଯିବ। ବାବାଙ୍କୁ ୟାଦ କରିବାକୁ ପଡ଼ିବ। ବାବା ନିଜେ କହୁଛନ୍ତି, ମୋତେ ଏହିପରି ମନେ ପକାଅ, ପତିତ ପାବନ ମୁଁ ହିଁ ଅଟେ। ତୁମକୁ ଅନେକ ଥର ମୁଁ ପତିତରୁ ପବିତ୍ର କରିଛି, ଏହା ମଧ୍ୟ ତୁମେ ଜାଣିନଥିଲ, ଏବେ ତୁମେ ବୁଝୁଛ। ଆଜି ଆମେ ପତିତ ହୋଇଛୁ, କାଲି ପୁଣି ପବିତ୍ର ହେବୁ। ସେମାନେ ତ କଳ୍ପର ଆୟୁଷ ଲକ୍ଷ ଲକ୍ଷ ବର୍ଷ ଲେଖି ଲୋକମାନଙ୍କୁ ଘୋର ଅନ୍ଧକାରରେ ପକାଇ ଦେଇଛନ୍ତି। ବାବା ଆସି ସବୁ କଥା ଭଲ ଭାବରେ ବୁଝାଉଛନ୍ତି। ତୁମେ ପିଲାମାନେ ଜାଣିଛ ଆମକୁ ପଢ଼ାଇଲା ବାଲା କିଏ, ସ୍ୱୟଂ ଜ୍ଞାନର ସାଗର ପତିତ ପାବନ, ସେ ହିଁ ସମସ୍ତଙ୍କର ସଦ୍ଗତି ଦାତା ଅଟନ୍ତି। ମନୁଷ୍ୟ ଭକ୍ତି ମାର୍ଗରେ କେତେ ମହିମା ଗାୟନ କରୁଛନ୍ତି, କିନ୍ତୁ ତାହାର ଅର୍ଥ କିଛି ବୁଝୁନାହାନ୍ତି। ଏକାବେଳେ ସମସ୍ତଙ୍କୁ ମିଶାଇ ସ୍ମୃତି ତିଆରି କରିଥାନ୍ତି, ଯେପରି ଗୁଡ଼ ଗୁଡ଼ଧାନୀ ଅର୍ଥାତ୍ ଖେଚୁଡ଼ି ତିଆରି କରିଥାନ୍ତି ନା। ଯିଏ ଯେପରି ଶିଖାଇଛନ୍ତି ସେହିପରି ଅଭ୍ୟାସ କରିଦେଇଛନ୍ତି। ଏବେ ବାବା କହୁଛନ୍ତି, ଯାହା କିଛି ଶିଖିଛ ସେ କଥା ସବୁ ଭୁଲିଯାଅ, ଜୀବିତ ଅବସ୍ଥାରେ ହିଁ ମୋର ହୁଅ। ଗୃହସ୍ଥ ବ୍ୟବହାରରେ ରହି ଯୁକ୍ତି ଅର୍ଥାତ୍ ଶ୍ରୀମତ ଅନୁସାରେ ଚାଲିବାକୁ ହେବ। କେବଳ ବାବାଙ୍କୁ ହିଁ ମନେ ପକାଇବାକୁ ହେବ। ସେମାନଙ୍କର ତ ହେଉଛି ହଠଯୋଗ, ତୁମେ ହେଉଛ ରାଜଯୋଗୀ। ଘର ଲୋକଙ୍କୁ ମଧ୍ୟ ଏପରି ଶିକ୍ଷା ଦେବା ଉଚିତ। ତୁମର ଚଳଣୀକୁ ଦେଖି ସେମାନେ ମଧ୍ୟ ଅନୁକରଣ କରିବେ। କେବେ ପରସ୍ପର ମଧ୍ୟରେ ଲଢ଼େଇ ଝଗଡ଼ା କର ନାହିଁ। ଯଦି ଲଢ଼େଇ କରିବ ତେବେ ଅନ୍ୟମାନେ କ'ଣ ଭାବିବେ? ଏମାନଙ୍କ ମଧ୍ୟରେ ତ ବହୁତ କ୍ରୋଧ ଅଛି। ତୁମମାନଙ୍କ ପାଖରେ କୌଣସି ପ୍ରକାରର ବିକାର ନ ରହୁ। ମନୁଷ୍ୟର ବୁଦ୍ଧିକୁ ଭ୍ରଷ୍ଟ କଲାବାଲା ହେଉଛି ବାଇସ୍କୋପ ସିନେମା, ଯାହା ଯେପରି ନର୍କ ସମାନ ଅଟେ। ସେଠାକୁ ଗଲେ ହିଁ ବୁଦ୍ଧି ଭ୍ରଷ୍ଟ ହୋଇଯାଏ। ଦୁନିଆ କେତେ ଖରାପ! ଗୋଟିଏ ପଟେ ଗଭର୍ଣ୍ଣମେଣ୍ଟ ନିୟମ କରୁଛନ୍ତି କି 18 ବର୍ଷ ଭିତରେ କେହି ବିବାହ କରିପାରିବେ ନାହିଁ, କିନ୍ତୁ ବହୁତ ବାହାଘର ହେଉଛି। ଛୋଟକୁ ମଧ୍ୟ କୋଳରେ ବସାଇ ବିବାହ କରାଇଥାନ୍ତି। ଏବେ ତୁମେ ଜାଣୁଛ, ବାବା ଆମକୁ ଏହି ଛିଛି ଦୁନିଆରୁ ନେଇଯାଉଛନ୍ତି, ଆମକୁ ସ୍ୱର୍ଗର ମାଲିକ କରୁଛନ୍ତି। ବାବା କହୁଛନ୍ତି, ନଷ୍ଟ ମହା ହୁଅ, କେବଳ ମୋତେ ମନେ ପକାଅ। କୁଟୁମ୍ବ ପରିବାରରେ ରହି ମଧ୍ୟ ମୋତେ ମନେ ପକାଅ। କିଛି ପରିଶ୍ରମ କଲେ ତ ବିଶ୍ୱର ମାଲିକ ହେବ ନା? ବାବା କହୁଛନ୍ତି, କେବଳ ମୋତେ ମନେ ପକାଅ ଏବଂ ଆସୁରି ଗୁଣ ଛାଡ଼। ପ୍ରତ୍ୟେକ ଦିନ ରାତିରେ ନିଜର ଚଳଣୀର ହିସାବ ଯାଞ୍ଚ କର, ଏହା ହିଁ ତୁମର ଧନ୍ଦା ଅଟେ। ଏହିପରି ବ୍ୟାପାର କେହି କୁଚିତ କରନ୍ତି। ଗୋଟିଏ ସେକେଣ୍ଡରେ ବାବା କଙ୍ଗାଳରୁ ମୁକୁଟଧାରୀ କରୁଛନ୍ତି। ଏହା ଯାଦୁ ଅଟେ ନା, ଯିଏ ଆମକୁ ଯୋଗବଳ ଦ୍ୱାରା ପତିତରୁ ପବିତ୍ର କରୁଛନ୍ତି। ଏପରି ଯାଦୁଗରଙ୍କର ତ ହାତ ଧରି ନେବା ଉଚିତ, ଅର୍ଥାତ୍ ସଦା ସାଥିରେ ରହିବା ଉଚିତ। ଅନ୍ୟ କେହି ବି ଏଭଳି କରିପାରିବେ ନାହିଁ। ଗଙ୍ଗା ଦ୍ୱାରା କେହି ପବିତ୍ର ହୋଇପାରିବେ ନାହିଁ। ତୁମ ପିଲାମାନଙ୍କ ପାଖରେ ଏବେ କେତେ ଜ୍ଞାନ ଅଛି! ତୁମ ଭିତରେ ଖୁସି ରହିବା ଦରକାର କି ବାବା ପୁଣି ଆସିଛନ୍ତି। ଦେବୀମାନଙ୍କର କେତେ ଚିତ୍ର ଆଦି ତିଆରି କରୁଛନ୍ତି, ସେମାନଙ୍କୁ ସ୍ଥୂଳ ଅସ୍ତ୍ରଶସ୍ତ୍ର ଆଦି ଦେଇ କେତେ ଭୟଙ୍କର କରିଦେଉଛନ୍ତି। ବ୍ରହ୍ମାଙ୍କୁ ମଧ୍ୟ କେତେ ଭୁଜା ଦେଇଛନ୍ତି। ଏବେ ତୁମେ ବୁଝୁଛ, ବ୍ରହ୍ମାଙ୍କର ଭୁଜା ତ ଲକ୍ଷ ଲକ୍ଷ ହେବ। ଏତେ ସବୁ ବ୍ରହ୍ମା କୁମାର କୁମାରୀ ବାବାଙ୍କର ରଚନା ଅଟନ୍ତି ନା, ତେଣୁ ଏମାନେ ସମସ୍ତେ ପ୍ରଜାପିତ ବ୍ରହ୍ମାଙ୍କର ଭୁଜା ଅଟନ୍ତି। ଏବେ ତୁମେ ହେଉଛ ରୂପ ବସନ୍ତ, ଅର୍ଥାତ୍ ଯୋଗୀ ଜ୍ଞାନୀ ସନ୍ତାନ। ତୁମ ମୁଖରୁ ସର୍ବଦା ଜ୍ଞାନରତ୍ନ ବାହାରିବା ଉଚିତ। କେବଳ ଜ୍ଞାନରତ୍ନ ବିନା ଆଉ କିଛି କଥା ନାହିଁ। ଏହି ରତ୍ନ ଗୁଡ଼ିକର କେହି ମୂଲ୍ୟାଙ୍କନ କରିପାରିବେ ନାହିଁ। ବାବା କହୁଛନ୍ତି, ମନ୍ମନା ଭବ, ବାବାଙ୍କୁ ମନେ ପକାଅ, ତେବେ ଦେବତା ହୋଇଯିବ। ଆଚ୍ଛା, ରାତ୍ରି କ୍ଲାସ 11:03 ତୁମ ପାଖକୁ ପ୍ରଦର୍ଶନୀ ଉଦ୍ଘାଟନ କରିବାକୁ ବଡ଼ ବଡ଼ ଲୋକମାନେ ଆସୁଛନ୍ତି। ସେମାନେ କେବଳ ଏତିକି ବୁଝୁଛନ୍ତି କି ଭଗବାନଙ୍କୁ ପାଇବା ପାଇଁ ଏମାନେ ଭଲ ଉପାୟ ବାହାର କରିଛନ୍ତି। ଯେପରି ଭଗବାନଙ୍କୁ ପାଇବା ପାଇଁ ସତ୍ସଙ୍ଗ ଆଦି କରିଥାନ୍ତି, ବେଦ ପାଠ କରିଥାନ୍ତି, ସେହିପରି ଏମାନେ ଏହି ରାସ୍ତା ଧରି ନେଇଛନ୍ତି। ବାକି ଏକଥା ବୁଝୁନାହାନ୍ତି କି ଭଗବାନ ଏମାନଙ୍କୁ ପଢ଼ାଉଛନ୍ତି। କେବଳ ଏତିକି ବୁଝୁଛନ୍ତି, ଏମାନେ ଭଲ କର୍ମ କରୁଛନ୍ତି, ପବିତ୍ରତା ଅଛି ଏବଂ ଭଗବାନଙ୍କ ସାଥିରେ ମିଶାଉଛନ୍ତି। ଏହି ଦେବୀମାନେ ଭଲ ରାସ୍ତା ବାହାର କରିଛନ୍ତି। ବାସ୍, ଯାହାଙ୍କ ଦ୍ୱାରା ଉଦ୍ଘାଟନ କରାଉଛନ୍ତି ସିଏ ତ ନିଜକୁ ବହୁତ ବଡ଼ ଭାବନ୍ତି। ଏହି ବଡ଼ ବଡ଼ ଲୋକ ଭାବନ୍ତି ଯେ ବାବା ଜଣେ ମହାନ ପୁରୁଷ ଅଟନ୍ତି, ତାଙ୍କ ସାଥିରେ ଯାଇ ମିଶିବା। ବାବା ତ କହୁଛନ୍ତି, ପ୍ରଥମେ ତାଙ୍କର ଫର୍ମ ପୂରଣ କରି ମଧୁବନ ପଠାଅ। ପ୍ରଥମେ ତ ତୁମେ ପିଲାମାନେ ତାଙ୍କୁ ବାବାଙ୍କର ସମ୍ପୂର୍ଣ୍ଣ ପରିଚୟ ଦିଅ। ପରିଚୟ ବିନା ଆସି କ'ଣ କରିବେ? ବାବାଙ୍କ ସାଥିରେ ସେତେବେଳେ ମିଶିପାରିବେ ଯେବେ ପ୍ରଥମେ ପୁରା ନିଶ୍ଚୟ ହେବ। ବିନା ପରିଚୟରେ ମିଶିଲେ କ'ଣ କରିବେ? କେହି କେହି ଧନବାନ ଆସିଥାନ୍ତି, ଭାବନ୍ତି ଆମେ ୟାଙ୍କୁ କିଛି ଦେବା। କେହି ଗରିବ କହି ଗୋଟିଏ ଟଙ୍କା ଦେଉଛନ୍ତି, ସାହୁକାର 100 ଟଙ୍କା ଦେଉଛନ୍ତି। ଗରିବଙ୍କର ଗୋଟିଏ ଟଙ୍କା ମୂଲ୍ୟବାନ ହୋଇଯାଉଛି। ସାହୁକାର ମାନେ ତ ଯଥାର୍ଥ ରୂପରେ କେବେ ଯୋଗଯୁକ୍ତ ହୋଇ ରହିପାରିବେ ନାହିଁ, ସେମାନେ ଆତ୍ମ ଅଭିମାନୀ ହୋଇପାରିବେ ନାହିଁ। ପ୍ରଥମେ ତ ପତିତରୁ ପାବନ କିପରି ହେବାକୁ ପଡ଼ିବ ତାହା ସେମାନଙ୍କୁ ଲେଖିକରି ଦେବାକୁ ହେବ। ତମ ପ୍ରଧାନରୁ ଶତପ୍ରଧାନ ହେବାକୁ ପଡିବ। ଏଥିରେ ପ୍ରେରଣା ଆଦିର କିଛି କଥା ନାହିଁ। ବାବା କହୁଛନ୍ତି ମାମିକ ମିଆଦ କର, ତେବେ କଳଙ୍କି ବାହାରି ଯିବ। ପ୍ରଦର୍ଶନୀ ଆଦି ଦେଖିବାକୁ ଆସନ୍ତି, କିନ୍ତୁ ଯଦି ଦୁଇ ତିନି ଥର ଆସି ବୁଝନ୍ତି ତେବେ ବୁଝିବା ଦରକାର ଏହାଙ୍କୁ ତୀର ଲାଗିଛି, ଅର୍ଥାତ୍ ପ୍ରଭାବିତ ହୋଇଛନ୍ତି। ଏ ଆତ୍ମା ଦେବତା ଧର୍ମର ଅଟନ୍ତି, ଇଏ ଅଧିକ ଭକ୍ତି କରିଛନ୍ତି। ଯଦିଓ କାହାକୁ ଭଲ ଲାଗୁଛି କିନ୍ତୁ ଲକ୍ଷ୍ୟକୁ ଜାଣିପାରୁନାହାନ୍ତି, ତେବେ ସେ କେଉଁ କାମକୁ? ତୁମେ ପିଲାମାନେ ଏହା ଜାଣିଛ ଯେ ଡ୍ରାମା ଘୁରି ଚାଲିଛି, ଯାହା କିଛି ହେଉଛି ବୁଦ୍ଧି ଦ୍ୱାରା ବୁଝିପାରୁଛ କ'ଣ ହେଉଛି। ତୁମମାନଙ୍କ ବୁଦ୍ଧିରେ ଚକ୍ର ଘୁରି ଚାଲିଛି, ପୁନରାବୃତ୍ତି ହୋଇ ଚାଲିଛି, ଯିଏ ଯାହା କରିଥିଲେ ସେ ସେହିପରି କରୁଛନ୍ତି। ବାବା କାହାଠାରୁ ନେବେ ନ ନେବେ ତାଙ୍କ ହାତରେ ଅଛି। ଯଦିଓ ଏବେ ସେଣ୍ଟର ଆଦି ଖୋଲୁଛନ୍ତି, ପଇସା କାମରେ ଆସୁଛି। ଯେବେ ତୁମର ପ୍ରଭାବ ଜଣାପଡ଼ିଯିବ ପୁଣି ବାବା ପଇସା ନେଇ କ'ଣ କରିବେ? ମୂଳ କଥା ହେଉଛି ପତିତରୁ ପବିତ୍ର ହେବା, ତାହା ତ ବଡ଼ କଷ୍ଟକର କଥା। ତେଣୁ ସେହି ପୁରୁଷାର୍ଥରେ ଲାଗିଯିବା ଦରକାର। ଆମକୁ ତ ବାବାଙ୍କୁ ୟାଦ କରିବାର ଅଛି, ରୁଟି ଖାଅ, ବାବାଙ୍କୁ ୟାଦ କର, ବୁଝିବା ଦରକାର। ପ୍ରଥମେ ଆମେ ବାବାଙ୍କ ଠାରୁ ବର୍ଷା ତ ନେବା, ମୋ ଆତ୍ମା ଅଟେ ଏହା ପକ୍କା କରିବା ଉଚିତ। ଏପରି ଯଦି କେହି ପୁରୁଷାର୍ଥୀ ଆତ୍ମା ଆଗକୁ ଆସିବେ ତେବେ ତୀବ୍ର ବେଗରେ ଆଗକୁ ଯାଇପାରିବେ। ବାସ୍ତବରେ ତୁମେ ପିଲାମାନେ ସାରା ବିଶ୍ୱକୁ ଯୋଗବଳ ଦ୍ୱାରା ପବିତ୍ର କରୁଛ, ତେଣୁ ତୁମମାନଙ୍କୁ କେତେ ନିଶା ରହିବା ଦରକାର। ମୂଳ କଥା ହେଉଛି ପବିତ୍ରତା। ଏଠାରେ ପାଠ ବି ପଢ଼ାଯାଉଛି ଏବଂ ପବିତ୍ର ମଧ୍ୟ ହେବାକୁ ପଡ଼ିବ, ତା ସହିତ ସ୍ୱଚ୍ଛ ମଧ୍ୟ ରହିବାକୁ ହେବ। ବୁଦ୍ଧିରେ ଆଉ କୌଣସି କଥା ମନେ ରହିବା ଦରକାର ନାହିଁ। ପିଲାମାନଙ୍କୁ ବୁଝାଯାଉଛି ଅଶରୀରୀ ହୁଅ, ଏଠାକୁ ତୁମେ ପାଠ କରିବାକୁ ଆସିଛ, ସମସ୍ତଙ୍କୁ ନିଜ ନିଜର ପାଠ କରିବାର ହିଁ ଅଛି। ଏହି ଜ୍ଞାନ ବୁଦ୍ଧିରେ ରହିବା ଦରକାର। ସିଡ଼ି ଚିତ୍ର ସମ୍ବନ୍ଧରେ ମଧ୍ୟ ତୁମେ ବୁଝାଇ ପାରିବ, ରାବଣ ରାଜ୍ୟ ହିଁ ପତିତ, ରାମ ରାଜ୍ୟ ହିଁ ପାବନ ଅଟେ, ପୁଣି ପତିତରୁ ପାବନ କିପରି ହେବେ, ଏହିସବୁ କଥାରେ ରମଣ କରିବା ଦରକାର। ଏହାକୁ ହିଁ ବିଚାର ସାଗର ମନ୍ଥନ କୁହାଯାଏ। 84 ଚକ୍ର ସ୍ମୃତିରେ ଆସିବା ଦରକାର। ବାବା କହିଛନ୍ତି ମୋତେ ମନେ ପକାଅ, ଏହା ହିଁ ରୁହାନୀ ଯାତ୍ରା। ବାବାଙ୍କ ୟାଦରେ ହିଁ ବିକର୍ମ ବିନାଶ ହୋଇଥାଏ। ଅନ୍ଧଶ୍ରଦ୍ଧାର ସହ ତୀର୍ଥଯାତ୍ରା ଦ୍ୱାରା ତ ଆହୁରି ବିକର୍ମ ହୋଇଥାଏ। ସେମାନଙ୍କୁ କୁହ ଏହି ଜ୍ଞାନ ତାବିଜ ଅଟେ, ଏହାକୁ ବୁଝିଲେ ସବୁ ଦୁଃଖ ଦୂର ହୋଇଯିବ। ତାବିଜ ହିଁ ଦୁଃଖ ଦୂର ହେବା ପାଇଁ ପିନ୍ଧିଥାନ୍ତି। ଆଚ୍ଛା, ମିଠି ମିଠି ଶିଖିଲାଧ ସନ୍ତାନମାନଙ୍କ ପ୍ରତି ମାତାପିତା ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାର 1 ଅଷ୍ଟମହା ହୋଇ ବାବାଙ୍କୁ ସ୍ମରଣ କରିବାକୁ ହେବ। କୁଟୁମ୍ବ ପରିବାର ଭିତରେ ରହି ବିଶ୍ୱର ମାଲିକ ହେବା ପାଇଁ ପରିଶ୍ରମ କରିବାକୁ ହେବ। ଅବଗୁଣଗୁଡ଼ିକୁ ଧୀରେ ଧୀରେ ତ୍ୟାଗ କରି ଦେବାକୁ ହେବ। 2 ନିଜର ଚାଲିଚଳନକୁ ଏପରି କରିବାକୁ ହେବ ଯେପରି ସମସ୍ତେ ଦେଖିବେ ଏବଂ ଅନୁକରଣ କରିବେ, ଭିତରେ କୌଣସି ବିକାର ନ ରହୁ, ନିଜକୁ ଏହିଭଳି ପରଖିବାକୁ ହେବ। ବରଦା ଡବଲ ସେବା ଦ୍ୱାରା ଅଲୌକିକ ଶକ୍ତିର ସାକ୍ଷାତକାର କରାଉଥିବା ବିଶ୍ୱ ସେବାଧାରୀ ଭାବ। ଯେପରି ବାବାଙ୍କର ସ୍ୱରୂପ ବିଶ୍ୱ ସେବକ ଅଟେ, ସେହିପରି ତୁମେମାନେ ମଧ୍ୟ ବିଶ୍ୱ ସେବାଧାରୀ ଅଟ। ତେଣୁ ଶରୀର ଦ୍ୱାରା ସ୍ଥୂଳ ସେବା କରିବା ସମୟରେ ମଧ୍ୟ ସଂକଳ୍ପ ଦ୍ୱାରା ବିଶ୍ୱ ପରିବର୍ତ୍ତନର ସେବାର ତତ୍ପର ରୁହ। ଗୋଟିଏ ସମୟରେ ଶରୀର ଦ୍ୱାରା ଏବଂ ମନ ଦ୍ୱାରା ଏକାଠି ସେବା ହେବା ଦରକାର। ଯେଉଁମାନେ ମାନସିକ ସେବା ଏବଂ କର୍ମଣା ସେବା ଏକାଠି କରିଥାନ୍ତି, ସେମାନଙ୍କ ଦ୍ୱାରା ସମ୍ମୁଖରେ ଥିବା ଆତ୍ମାମାନଙ୍କୁ ଅନୁଭବ ବା ସାକ୍ଷାତକାର ହୋଇଥାଏ ଯେ ଇଏ କୌଣସି ଅଲୌକିକ ଶକ୍ତି ଅଟନ୍ତି। ସେଥିପାଇଁ ଏହି ଅଭ୍ୟାସକୁ ସ୍ୱାଭାବିକ ଏବଂ ନିରନ୍ତର କର। ମାନସିକ ସେବା ବା ସଂକଳ୍ପ ଶକ୍ତି ଦ୍ୱାରା ସେବା କରିବା ପାଇଁ ବିଶେଷ କରି ଏକାଗ୍ରତାର ଅଭ୍ୟାସକୁ ବଢ଼ାଅ। ସ୍ଲୋଗାନ ସମସ୍ତଙ୍କ ଠାରୁ ଭଲ ଗୁଣ ଗ୍ରହଣ କରି କିନ୍ତୁ ଅନୁକରଣ ବ୍ରହ୍ମା ବାବାଙ୍କୁ କର। ଓମ୍ ଶାନ୍ତି। ଅବ୍ୟକ୍ତ ସାରା ସତ୍ୟତା ଏବଂ ସଭ୍ୟତା ରୂପେ ସଂସ୍କୃତିକୁ ଅପଣାଅ। 11 ଏବେ ସ୍ୱଚ୍ଛତା ଏବଂ ନିର୍ଭୟତାର ଆଧାରରେ ସତ୍ୟତା ଦ୍ୱାରା ପ୍ରତ୍ୟକ୍ଷତା କର। ମୁଖରୁ ସତ୍ୟତାର ଅଥରିଟି ସ୍ୱତଃ ହିଁ ବାବାଙ୍କର ପ୍ରତ୍ୟକ୍ଷତା କରିବ। ବର୍ତ୍ତମାନ ପରମାତ୍ମା ମାନେ ସତ୍ୟ ଜ୍ଞାନ ଦ୍ୱାରା ଧରଣୀକୁ ପରିବର୍ତ୍ତନ କର। ଏହାର ସହଜ ସାଧନ ହେଲା ସର୍ବଦା ମୁଖରେ ବା ସଂକଳ୍ପରେ ନିରନ୍ତର ମାଳା ପରି ପରମାତ୍ମ ସ୍ମୃତି ରହିଥାଉ। ସମସ୍ତଙ୍କ ଅନ୍ତରରେ ଗୋଟିଏ ହିଁ ଧୁନ ଥାଉ, ମେରା ବାବା। ସଂକଳ୍ପ, କର୍ମ ଏବଂ ବାଣୀରେ ଏହି ଧୁନ ଥାଉ, ଏହା ହିଁ ହେଉଛି ଅଜପା ଜପ। ଯେତେବେଳେ ଏହା ଅଜପା ଜପ ହୋଇଯିବ, ସେତେବେଳେ ଆଉ ସବୁ କଥା ସ୍ୱତଃ ହିଁ ସମାପ୍ତ ହୋଇଯିବ। ଆଚ୍ଛା, ଓମ୍ ଶାନ୍ତି।